ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବନ୍ଦେ ମାତରମ୍ ହେଉଛି ଭାରତୀୟମାନଙ୍କର ଏକ ସଂକଳ୍ପ ଏବଂ ଶକ୍ତି, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଏକ ବର୍ଷ ବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଭାରତକୁ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଉପରେ ଦେଉଛନ୍ତି ଗୁରୁତ୍ୱ, କହିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ। ଅନ୍ୟାନ୍ୟ ପାଇଁ ଏକତ୍ରିତ ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ କ୍ୟାନ୍ସର ସଚେତନତା ଦିବସ ଏବଂ ଭାରତୀୟ ହକିକୁ ଆଜି ପୁରିଲା 100 ବର୍ଷ। ରାଷ୍ଟ୍ରଗୀତ ବନ୍ଦେ ମାତରମ୍କୁ ଆଜି 150 ବର୍ଷ ପୂରଣ ହୋଇଛି। ନୂଆଦିଲ୍ଲୀଠାରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷେ ବ୍ୟାପୀ ସ୍କାରକୀ ସମାରୋହର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରାମାଣିକ ଚିତ୍ର ପ୍ରଦର୍ଶନ ହେବା ସହିତ ପ୍ରଧାନମନ୍ତ୍ରୀ ସ୍କାରକୀ ଡାକଟିକେଟ୍ ଓ ମୁଦ୍ରାର ଉନ୍ମୋଚନ କରିଛନ୍ତି। ଦେଶର ଯୁବବର୍ଗଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆଜି ଦେଶର 150 ସ୍ଥାନରେ ଏହି ଗୀତର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଭୁବନେଶ୍ୱର ସମେତ ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଏବଂ ରାଉରକେଲାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବଙ୍କିମ ଚନ୍ଦ୍ର ଚାଟାର୍ଜୀ 1875 ବନ୍ଦେ ମାତରମ୍ ଗୀତର ରଚନା କରିଥିଲେ। ବନ୍ଦେ ମାତରମ୍ ଏକ ମନ୍ତ୍ର, ଏକ ସ୍ୱପ୍ନ, ଏକ ସଂକଳ୍ପ ଏବଂ ଏକ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତୀୟମାନେ ସମସ୍ତ ଲକ୍ଷ୍ୟକୁ ହାସଲ କରିପାରିବେ। ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଅବସର। ବନ୍ଦେ ମାତରମ୍ ଏକ ଉତ୍ସାହଜନକ ଆହ୍ୱାନ, ଯାହା ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିଛି ଏବଂ ସମଗ୍ର ଦେଶରେ ଦେଶପ୍ରେମର ଭାବନା ଜାଗ୍ରତ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
वंदे मातरम अर्थात अपार शक्ति धारण करने वाली भारत माँ, संकटों से पार भी कराने वाली और शत्रुओं का विनाश भी कराने वाली है। बंकिम बाबू के पूरे मूल गीत की पंक्तियां है, तम ही दुर्गा दस प्रहरण धारिणी, कमला कमल दल बिहारिणी, वाणी विद्या दायिनी, नमामि त्वम, नमामि कमलाम, अमलाम अतुलाम, ସୁଜଲାମ ସୁବଲାମ ମାତରମ ବନ୍ଦେ ମାତରମ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ କହିଛନ୍ତି, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ଉନବିଂଶ ଶତାବ୍ଦୀର ଏହି ସଙ୍ଗୀତ ବ୍ରିଟିଶ ରାଜ ବିରୁଦ୍ଧରେ ପ୍ରେରଣାର ଉତ୍ସ ପାଲଟିଥିଲା। ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ରାଷ୍ଟ୍ରପତି ସମର୍ପଣ ଭାବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର 150ତମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବନ୍ଦେ ମାତରମ୍ ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବାରେ ସଫଳ ହେବ।
ଯଦି ବନ୍ଦେ ମାତରମ୍ର ଭାବନା ଆମ ଭିତରେ ରହିଥାଏ, ତେବେ ଆମେ ଦସ୍ତଖତ କରୁଥିବା ପ୍ରତ୍ୟେକ ଫାଇଲ, ଆମ କାର୍ଯ୍ୟକାରୀ କରୁଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ଏବଂ ଆମେ ସେବା କରୁଥିବା ପ୍ରତ୍ୟେକ ସମ୍ପ୍ରଦାୟ ରାଷ୍ଟ୍ର ନିର୍ମାଣର ଇଏ ଅଂଶ ହୋଇଯାଏ। ଏହା ଆମର ଶାସନ ଖଣ୍ଡତା ଓ ଓଡ଼ିଶା ଏବଂ ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରତି ଆମର ସମ୍ବେଦନଶୀଳତାରେ ନିଶ୍ଚିତ ଭାବରେ ପ୍ରତିଫଳିତ ହେବାର ଆବଶ୍ୟକତା ଅଛି।
ଆଜିଠାରୁ ଏକ ବର୍ଷ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦେ ମାତରମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମ୍ବଲପୁରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଯୋଗଦେଇ ଚଳିତ ବର୍ଷ ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି। ପୁରୀ ଜିଲ୍ଲାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ 11 ବ୍ଲକ ସହ ଯୋଡ଼ି ହୋଇ ବନ୍ଦେ ମାତରମ୍ ଗାନ କରିଥିଲେ। ସେହିପରି ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ବରଗଡ଼, କନ୍ଧମାଳ, ନୟାଗଡ଼, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର, ଗଜପତି ଆଦି ଜିଲ୍ଲାରେ ଜିଲ୍ଲାସ୍ତରୀୟ ବନ୍ଦେ ମାତରମ୍ର 150ତମ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନେ ବନ୍ଦେ ମାତରମ୍ ସଙ୍ଗୀତ ଏକସଙ୍ଗେ ଗାନ କରିଥିଲେ। ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟତା ବୋଧ ସୃଷ୍ଟି କରିବା ପାଇଁ ବନ୍ଦେ ମାତରମ୍ ସଙ୍ଗୀତ ଏକାସଙ୍ଗରେ ଗାନ କରାଯାଇଥିଲା। ଆଜିଠାରୁ ଆସନ୍ତା ବର୍ଷ ନଭେମ୍ବର ମାସ 6 ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ବନ୍ଦେ ମାତରମ୍ ସଙ୍ଗୀତ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଭାରତକୁ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବା ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ 84ତମ ଇଣ୍ଡିଆନ୍ ରୋଡ୍ କଂଗ୍ରେସ ଅଧିବେଶନକୁ ଉଦ୍ଘାଟନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଭାରତକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ହେଲେ ନୂତନତ୍ୱ ଏବଂ ପ୍ରୟୋଗଭିତ୍ତିକ କାର୍ଯ୍ୟଗୁଡ଼ିକୁ ଆଗେଇ ନେବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସଡ଼କ ନିର୍ମାଣ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛି। ଚଳିତ ଆର୍ଥିକ ବର୍ଷରେ ସରକାର 287,000 କୋଟି ଟଙ୍କାର ବଜେଟ୍ ସଡ଼କ ଓ ପରିବହନ କ୍ଷେତ୍ରକୁ ପ୍ରଦାନ କରିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି,
ହମ୍ ହିନ୍ଦୁସ୍ତାନ କୋ ସୁଖୀ ସମୃଦ୍ଧ ଓ ସମ୍ପନ୍ନ ବନାନା ଚାହତେ ହୈଁ, ଗାଓ ଗରିବ ମଜଦୁର କିସାନ କା କଲ୍ୟାଣ କରନା ଚାହତେ ହୈଁ, ହମାରେ ଦେଶ କୋ ଆର୍ଥିକ ଦୃଷ୍ଟି ସେ ପ୍ରଗତି ଓ ବିକାଶ କି ଭିଜନ କେ ସାଥ ଫ୍ୟୁଚରିଷ୍ଟିକ ଭିଜନ ଫର ଡେଭଲପମେଣ୍ଟ କୋ ଆତ୍ମସାତ କରକେ ହମ୍ ହମାରେ ଦେଶ କୋ ଦୁନିଆ କି ଆର୍ଥିକ ତାକତ ବନାନା ଚାହତେ ହୈଁ। ଔର ଇସଲିଏ ମୈଁ ଆପ ସବସେ ଅନୁରୋଧ କରୁଙ୍ଗା କି ବେଷ୍ଟ ପ୍ରାକ୍ଟିସେସ ରିସର୍ଚ୍ଚ ଇନୋଭେସନ୍ସ ଆଣ୍ଡ ଫିଲ୍ଡ ଏକ୍ସପିରିଏନ୍ସ ଇସକୋ ଆପ ଏକ ଦୂସରେ ସେ ଶେୟାର କରିଏ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ଯୋଗଦେଇ କହିଛନ୍ତି, 2014 ମସିହାଠାରୁ 2025 ମସିହା ମଧ୍ୟରେ ବିଗତ ଏକ ବର୍ଷରେ 1,46,200 କିଲୋମିଟର ସଡ଼କ ନିର୍ମାଣ ହୋଇଛି। ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ କ୍ଷେତ୍ରରେ ବହୁତ ଅଗ୍ରଗତି ଘଟିଛି। ସମ୍ମିଳନୀରେ 3,000ରୁ ଉର୍ଦ୍ଧ୍ୱ ସଡ଼କ ପରିବହନ ସମ୍ପର୍କିତ ବିଶେଷଜ୍ଞ ଅର୍ଥନୀତିଜ୍ଞ ଯୋଗ ଦେଇଛନ୍ତି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କ୍ୟାନ୍ସର ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ନେଇ ଆଜି ପାଳନ କରାଯାଉଛି ଜାତୀୟ କ୍ୟାନ୍ସର ସଚେତନତା ଦିବସ। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ଅନନ୍ୟ ପାଇଁ ଏକତ୍ରିତ ହେବା। ଜଣେ କ୍ୟାନ୍ସର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ଅବହେଳା କରାଯିବା କୌଣସି ପରିସ୍ଥିତିରେ ଠିକ୍ ନୁହେଁ। କ୍ୟାନ୍ସର ରୋଗର କାରଣ ଏବଂ ଚିକିତ୍ସା ପ୍ରଣାଳୀ ସହିତ ଏହି ରୋଗକୁ ପ୍ରାଥମିକ ସ୍ତରରେ ଚିହ୍ନଟ କରି ଚିକିତ୍ସା କରାଇପାରିଲେ କିପରି ରୋଗୀକୁ ଆରୋଗ୍ୟ ମିଳିଥାଏ ସେହି ସମ୍ବନ୍ଧରେ ସଚେତନ କରାଇବା ନେଇ ଆଜି ସ୍କୁଲ କଲେଜଠାରୁ ଆରମ୍ଭ କରି ସରକାରୀ ସ୍ତରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମମାନ କରାଯାଉଛି। କେନ୍ଦ୍ର ସରକାର 1975 ମସିହାରେ ଜାତୀୟ କର୍କଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ 2007 ମସିହାରୁ ଜାତୀୟ କ୍ୟାନ୍ସର ସଚେତନତା ଦିବସ ପାଳନ କରୁଛନ୍ତି। 2022 ମସିହାରେ ଦେଶରେ 14,000ରୁ ଉର୍ଦ୍ଧ୍ୱ ନୂଆ କ୍ୟାନ୍ସର ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ତା ଭିତରୁ 9,000ରୁ ଉର୍ଦ୍ଧ୍ୱ କ୍ୟାନ୍ସର ରୋଗୀଙ୍କ ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ତଥ୍ୟରୁ ଜଣାପଡ଼ିଛି। ସଂଗଠନର ଆକଳନ ଅନୁସାରେ ପୃଥିବୀରେ କ୍ୟାନ୍ସର ଯୋଗୁଁ 2 କୋଟିରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। କ୍ୟାନ୍ସର ରୋଗ ସମ୍ବନ୍ଧରେ ସଚେତନ କରାଇବା ଏବଂ କ୍ୟାନ୍ସର ରୋଗୀଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବା ବର୍ତ୍ତମାନର ଆବଶ୍ୟକତା ରହିଛି। ଭାରତୀୟ ହକି ଚଳିତ ବର୍ଷ 100 ବର୍ଷ ପୂରଣ କରିଛି। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆଜି ହକି ଇଣ୍ଡିଆ ସହ କେନ୍ଦ୍ର କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଭାରତୀୟ ହକିର ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦେଶର 550ରୁ ଅଧିକ ଜିଲ୍ଲାରେ ସମାନ୍ତରାଳ ଭାବରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାରତୀୟ ହକିର 100 ବର୍ଷ ନାମକ ସ୍ମାରକୀ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ହକି ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର 2036 ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଛନ୍ତି। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ଆକାଶବାଣୀକୁ କହିଛନ୍ତି,
ହକି ଦଳ 13 ଥର ପଦକ ଜିତିବାକୁ ସକ୍ଷମ ହୋଇଛି ଅଲିମ୍ପିକ୍ସରେ। 8ଥର ସ୍ୱର୍ଣ୍ଣ, 1ଥର ରୌପ୍ୟ ଏବଂ 4ଥର ବ୍ରୋଞ୍ଜ ପଦକ ଜିତି ଆଣି ସାରିଛନ୍ତି ଭାରତୀୟ ହକି ଦଳ। ଆଜି ମଧ୍ୟ ଭାରତୀୟ ପୁରୁଷ ହକି ଦଳ ବେଶ୍ ସଶକ୍ତ, ବିଶ୍ୱ ରାଙ୍କିଙ୍ଗରେ 7ମ ସ୍ଥାନରେ, ଏବଂ କେନ୍ଦ୍ର ସରକାର ହକିକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଟପ୍ସ ବା ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍, ଟାର୍ଗେଟ୍ ଏସିଆନ୍ ଗେମ୍ସ ଗ୍ରୁପ୍ରେ ହକି ଖେଳାଳିଙ୍କୁ ସାମିଲ କରିଛନ୍ତି। ସେମାନଙ୍କୁ ମାସିକ ପାରିଶ୍ରମିକ ମିଳୁଛି, ସେମାନଙ୍କ ପାଇଁ ତାଲିମର ବ୍ୟବସ୍ଥା କରାଯାଉଛି, ସେମାନଙ୍କ ପାଇଁ ପ୍ରତିଯୋଗିତା ଖେଳିବାର କାର୍ଯ୍ୟସୂଚୀ ମଧ୍ୟ ପ୍ରଣୟନ କରାଯାଇପାରୁଛି କେନ୍ଦ୍ର ସରକାରଙ୍କ ସହଯୋଗରେ।
ସଡ଼କ ଦୁର୍ଘଟଣା ହ୍ରାସ କରିବା ଲକ୍ଷ୍ୟରେ ଚଳିତ ମାସ 16 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଶୂନ୍ୟ ମୃତାହତ ପକ୍ଷ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ଉଷା ପାଢ଼ୀ ଏହି ମର୍ମରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିବହନ ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆଜି ଅପରାହ୍ନରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗର ଅତିରିକ୍ତ ବଜେଟ୍ ପ୍ରସ୍ତାବ ସମୀକ୍ଷା କରାଯିବ। ଲୋକସେବା ଭବନରେ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଭାଗୀୟ ପ୍ରସ୍ତାବଗୁଡ଼ିକୁ ଯାଞ୍ଚ କରିବେ। ଏହି ପରିପ୍ରେକ୍ଷୀରେ ଗତକାଲି ମତ୍ସ୍ୟ ଓ ପଶୁ ସମ୍ପଦ, ପଞ୍ଚାୟତରାଜ ଓ ପାନୀୟ ଜଳ, ମିଶନ ଶକ୍ତି, ଗ୍ରାମ୍ୟ ଉନ୍ନୟନ ଏବଂ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ଉନ୍ନୟନ କମିଶନର ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଞ୍ଚାୟତ ସମିତି ପରିସରରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ମତ୍ସ୍ୟ ଚାଷକୁ ଅଧିକ ପ୍ରୋତ୍ସାହିତ କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ, ବନ୍ଦେ ମାତରମ୍ ହେଉଛି ଭାରତୀୟମାନଙ୍କର ଏକ ସଂକଳ୍ପ ଏବଂ ଶକ୍ତି କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଏକ ବର୍ଷ ବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଭାରତକୁ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଉପରେ ଦେଉଛନ୍ତି ଗୁରୁତ୍ୱ କହିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ। ଏବଂ ଅନ୍ୟାନ୍ୟ ପାଇଁ ଏକତ୍ରିତ ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ କ୍ୟାନ୍ସର ସଚେତନତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।